वासुदेवाय ओम नमो भगवदेवासुदेव। श्रीमद् भागवतम दशम स्कंद 53 श्लोक 54। पेतो कीतो गजरथा स्वगता विमूढ़ा जात्रा छड़ेन हरये अर्पयतीं सुशोभां शैवं शनैश्चलयति चलपद्मकोशो प्राप्तिं तदा भगवता प्रसीमख्यमाणा। अणु दशम स्कंद 53 रे शीर्षक होउछि रुक्मिणी विवाह। भगवान प्रथम विवाह द्वारका आसला परे प्रथम विवाह विषय वर्णना करा जाउछि। प्रथमे बलराम को विवाह विषय वर्णना करा गला। बलराम पूर्व वर्णना करा जाइछि नवम स्कंद रे भगवान बलराम विवाह करथले काहाकु रेवती विवाह करथले। रेवती पिता से रैवत से तांकर उपयुक्त कन्यांकर उपयुक्त स्वामी अनुसरण रे ब्रह्मलोक पळे जाइथिले जोटि ब्रह्मा अछन्ति। तेणु ब्रह्मा तं कहिले जे ब्रह्मांकर टिके सेतुबेळे चालिथिला भगवान का आराधना चालिथिला भगवान भजन कीर्तन चालिथिला तांकु टिके डेरी हेगला। तापरे ब्रह्मा कहिले तमे जहाँको चिंता करथलो विवाह को दवापै तमे कन्यांकु आउ केहि नाहान्ति बहुत युग बीति गलाणी वर्तमान मोर बर्तमान 51 वर्ष मोर चलला। यही वर्ष बर्तमान सप्तम मनंदर समय चलती 28 द्वापर युगरे भगवान कृष्ण बलराम तांकर लीला करसंदी। तमे जा शीघ्र द्वारका जाई भगवान बलराम को तमरा कन्या को प्रदान कर। तेणु से सांगे सांगे आसी भगवान बलराम को तांकर कन्या को प्रदान कर विवाह दे। किंतु रेवती होती बहुत जुगर सत्य जुगर सी होती सत्य जुगर लोक तेणु तांकर उच्चता बहुत थिला। भगवान बलराम कौन कले तांकर हल लंगल मध्यम टाणी दल तांकर साइज को तांकर हाइट जो थिला उच्चता थिला तांकर निज समानस्कंद कर देले। तेणु तापर भगवान भगवान रेवती विवाह कले। जय रेवती रमण भगवान बलराम की। तापर भगवान कृष्ण विवाह विषय वर्णना करसंदी जे भगवान कृष्ण विवाह प्रथम विवाह है रुक्मिणी देवी सहित। रुक्मिणी देवी सहित से राक्षस पद्धति विवाह करते राक्षस विवाह करते। तेणु ये राक्षस विवाह कहीं कले बोली प्रश्न पचार किए पचार परीक्षित महाराज। तेणु से कहले जे रुक्मिणी सी होती जो कुंडनी राजर ये कन्या तांकर पिता से चाहूँगे रुक्मिणी इच्छा थिला भगवान कृष्ण को विवाह करने कहीं भगवान कृष्ण होती समस्त गुणर आधार। तेणु से नारद मुनि इत्यादि मन ठार भगवान कृष्ण विषय श्रवण करी तांकु निजर हृदय को समर्पण करते। किंतु एक रुक्मी जे कि भाई से बड़ नास्तिक व्यक्ति थिला। तेणु से भगवान कृष्ण कौन से गुण से देखिपार ना से कहला कृष्ण सब सब दुर्गुण ताकि अच्छी ताकि मोर भाई बहुत हम ना ना सब श्रेष्ठ गुण हूँ कहार ना शिशुपाल जे कि जन भगवान नास्तिक व्यक्ति अभक्त सी हूँ सब भल गुण तारा देखुला से। तेणु रुक्मिणी को बहुत करने से चाहूँ शिशुपाल को देवाई। तेणु रुक्मिणी भगवान गोटे सन्देश पठाई बावन अध्याय वर्णना कर यस्यांग्री पंकज स्नपन महांदो बांछन्ति उमापति तम आत्मा तमो भवते जरी अंबुजाख्य न लभेय भवत् प्रसादम जयाम संप्रत कुजान सत जन्म भी सवन अध्याय बावन अध्याय श्लोक 43। तेणु ये पत्रटी सुनंद विप्रंक द्वारा से पठाई भगवान कृष्ण को ଭଗବାନ କୃଷ୍ଣଙ୍କୁ ସେ ନିଜର ହୃଦୟ ଅର୍ପଣ କରିଛନ୍ତି ବୋଲି କହି ଯେ ପ୍ରଭୁ ଆପଣଙ୍କର ପାଦ ପଦ୍ମର ଧୂଳିକୁ ଏମିତିକି ମହାନ ବ୍ୟକ୍ତିମାନେ ମଧ୍ୟ ବାଞ୍ଛନା କରନ୍ତି, ଏମିତିକି ଉମାପତି ଯିଏକି ଶିବ ତାଙ୍କର ନିଜର ତମ ପତେଇ ତାଙ୍କର ତମ ଗୁଣକୁ ଦୂର କରିବା ପାଇଁ ସେ ଆପଣଙ୍କର ପାଦ ପଦ୍ମକୁ ଧ୍ୟାନ କରନ୍ତି, ବାଞ୍ଛନା କରନ୍ତି। ହେ ପ୍ରଭୁ, ମୁଁ ଯଦିଓ ଆପଣଙ୍କର ଉପଯୁକ୍ତ ନୁହଁ, ଜୟ ଅମ୍ବୁଜାକେ ସୁନ୍ଦର ନୟନ ସୁନ୍ଦର କମଳ ନୟନ, ପ୍ରଭୁ ଆପଣଙ୍କର କୃପା ପ୍ରାପ୍ତ ହେବା ପାଇଁ, ଆପଣଙ୍କ ପ୍ରସାଦ ପ୍ରାପ୍ତ ହେବା ପାଇଁ ଯଦିଓ ମୋର ଉପଯୁକ୍ତ ନାହିଁ, ଯୋଗ୍ୟତା ନାହିଁ, ଯଦି ଆପଣ ଭାବିବେ ତାହେଲେ ମୁଁ 100 ଜନ୍ମ ଧରି ଏଇ ଶରୀରକୁ ତ୍ୟାଗ କରିବି, ବିଭିନ୍ନ ପ୍ରକାର ବ୍ରତ କଷ୍ଟ ବ୍ରତ ସବୁ ଧାରଣ କରି ଶରୀରକୁ ତ୍ୟାଗ କରିବି, ଆପଣଙ୍କ ପାଇଁ ଉପଯୁକ୍ତ ହୋଇପାରିବି। ତେଣୁ ମୁଁ ଏହିଭଳି ଭାବରେ ଅନେକ କଥା ଲେଖିଥିଲେ ତାଙ୍କର ସନ୍ଦେଶରେ, ଚିଠିରେ। ତେଣୁ ଭଗବାନ ନିଜେ ଯାଇକରି ପହଞ୍ଚିଲେ, ସେ ବ୍ରାହ୍ମଣଙ୍କୁ ନେଇ ରାତାରାତି ସେ ତାଙ୍କର ବିମାନରେ ଦାରୁକୁ କହିଲେ, ଦାରୁକ ତୁମେ ଆମର ରଥକୁ ଶୀଘ୍ର ବ୍ୟବସ୍ଥା କର, ଆମେ ଯିବା। ତେଣୁ କୁଣ୍ଡିନ ପ୍ରଦେଶକୁ ଆସି ପହଞ୍ଚିଲେ ରାତାରାତି। ସକାଳୁ ଆସି ଯେତେବେଳେ ପହଞ୍ଚିଲେ ସେତେବେଳେ ରୁକ୍ମିଣୀ ଦେବୀ ଯେତେବେଳେ ଭାବିଲେ ବୋଧେ ତାଙ୍କର ବିବାହ ସମୟ ଆରମ୍ଭ ହୋଇଗଲା, ତେଣୁ ସେ ଭାବିଲେ ବୋଧେ ଭଗବାନ ମୋତେ ଗ୍ରହଣ କରିବେ ନାହିଁ, କାରଣ ମୋର ସମସ୍ତ ପ୍ରକାର କୌଣସି ଗୁଣ ନାହିଁ, ସବୁ ଦୁର୍ଗୁଣ ରହିଛି, ତେଣୁ ଭଗବାନ ବୋଧେ ମୋତେ ଗ୍ରହଣ କରିବେ ନାହିଁ, ଏହିଭଳି ଚିନ୍ତା କରୁଛନ୍ତି। ସେହି ସମୟରେ ସୁନନ୍ଦ ବିପ୍ର ଆସି ଦେଖା ହେଲେ, ସୁନନ୍ଦ ବିପ୍ର ଦେଖି ତାଙ୍କ ବହୁତ ମନ ଖୁସି ହୋଇଗଲା। ତେଣୁ ସେ ତାଙ୍କୁ କେବଳ ନମସ୍କାର କଲେ, ଏ ନମସ୍କାର କରିବା ଦ୍ୱାରା ସେ ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ, ଇଏ ହେଉଛନ୍ତି ଲକ୍ଷ୍ମୀ ଦେବୀ, ଲକ୍ଷ୍ମୀ ଦେବୀ ଯେତେବେଳେ ତାଙ୍କୁ ନମସ୍କାର କରୁଛନ୍ତି, ଅର୍ଥାତ୍ ସମସ୍ତ ଐଶ୍ୱର୍ଯ୍ୟ ସେ ପ୍ରାପ୍ତ ହେଲେ। ଯେମିତି କିଏ ଯେମିତି ସୁଦାମ ବିପ୍ର ସମସ୍ତ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥିଲେ, ସେଇଭଳି ଭାବରେ ଇଏ ଯେତେବେଳେ ରୁକ୍ମିଣୀ ଦେବୀ ତାଙ୍କୁ ନମସ୍କାର କରୁଛନ୍ତି, ସମସ୍ତ ଐଶ୍ୱର୍ଯ୍ୟ ସେ ପ୍ରାପ୍ତ ହୋଇଗଲେ। ତେଣୁ ତାପରେ ସେ ତାଙ୍କର ଚିଠି ଲେଖିଥିଲେ ଯେ କେମିତି ନିର୍ବିଘ୍ନରେ ମୋତେ ଆପଣ ନେଇପାରିବେ, ଏଭଳି ଭାବରେ ସେ କହିଥିଲେ। ତେଣୁ ସେ କ'ଣ କଲେ ନା, ବିବାହ ପୂର୍ବରୁ ଯେଉଁ ଯାଆନ୍ତି କନ୍ୟାମାନେ ତାଙ୍କର ଗ୍ରାମର, ତାଙ୍କର ରାଜ୍ୟର ଯେଉଁ ରହିଛି, ଶିବଙ୍କ ମନ୍ଦିର ଅଛି, ଦୁର୍ଗା ଦେବୀଙ୍କର ମନ୍ଦିର ଅଛି, ତମେ ଯେମିତି ତମର ପୁତ୍ରମାନଙ୍କ ବିବାହ ପାଇଁ ସବୁ ଯାଇଥିଲ, ସବୁ ବିଭିନ୍ନ ମନ୍ଦିରକୁ ଯାଇଥିଲ, ସେଭଳି ଭାବରେ ରୁକ୍ମିଣୀ ଦେବୀ ଯାଇଛନ୍ତି, ସୈନ୍ୟ ସାମନ୍ତଙ୍କ ଦ୍ୱାରା ସଜ୍ଜିତ ହୋଇକି ଯାଇଛନ୍ତି। ତେଣୁ ସେଇଠି ସେ ପୂଜା କରିସାରି ସବୁ ବିଭିନ୍ନ ପ୍ରକାର ଯେତେ ପୃଥିବୀର ଯେତେ ସବୁ ବଦମାସ ରାଜା ସବୁ ଥିଲେ, ଯେଉଁ ଭଗବାନଙ୍କର ଶରଣ ଯାଇନଥିଲେ, ଯେମିତି ଜରାସନ୍ଧ ଏବଂ ଶିଶୁପାଳ ଇତ୍ୟାଦି ଯେତେ ପ୍ରକାର ଯେଉଁମାନଙ୍କୁ ଭଗବାନ ନିହତ ପରେ କରିବେ, ସବୁ ପୁଣ୍ଡରକ, ଏଭଳି ଭାବରେ ସମସ୍ତ ବଦମାସ ରାଜାମାନେ ସବୁ ଯାଇ ପହଞ୍ଚିଥିଲେ ଏବଂ ସେମାନେ ସମସ୍ତେ ଅପେକ୍ଷା କରୁଛନ୍ତି, କାଳେ କୃଷ୍ଣ ନେଇଯିବେ କି, କନ୍ୟାକୁ ନେଇଯିବେ କି, ଏଇଭଳି ଭାବରେ ତାଙ୍କର ଭୟ ହୋଇଯାଇଛି। ତେଣୁ ଯେତେବେଳେ ଯାଇ ପହଞ୍ଚନ୍ତି ସେମାନେ ସବୁ ପହଞ୍ଚନ୍ତି, ମା ରୁକ୍ମିଣୀ ଦେବୀ ଭଗବାନଙ୍କ ଦର୍ଶନ କରି, ଶିବଜୀଙ୍କ ଦର୍ଶନ କରି ଏବଂ ମା ଦେବୀଙ୍କୁ ପ୍ରାର୍ଥନା କରି ଯେତେବେଳେ ଫେରୁଛନ୍ତି, ସେହି ସମୟରେ ସମସ୍ତ ଯେଉଁ ରାଜାମାନେ ସବୁ ଥିଲେ, ଏଇଠି କୁହାଯାଉଛି ପିତୁ କ୍ଷିତୁ ଗଜରଥା ସ୍ୱଗତା ବିମୁଢ଼ା, ପିତୁ ସବୁ ପଡ଼ିଗଲେ, ସବୁ କ୍ଷିତୁ ଭୂମି ଉପରେ ସବୁ ପଡ଼ିଗଲେ, କିଏ ଗଜ ଉପରେ ଆରୋହଣ କରିଥିଲେ, କିଏ ରଥ ଉପରେ ଆରୋହଣ କରିଥିଲେ, କିଏ ଅଶ୍ୱ ଉପରେ ଆରୋହଣ କରିଥିଲେ, ସମସ୍ତେ ବିମୁଢ଼ା ହୋଇଗଲେ। କାହିଁକି ପଡ଼ିଗଲେ ନା, ଯାତ୍ରା ଛେଳେଇ ନ ହରେଇ ଅର୍ପୟିତୁମ୍ ସ୍ୱଶୋଭାମ, ଭଗବାନଙ୍କର ଯେଉଁ ଶୋଭା ରହିଛି ସେହି ଶୋଭାକୁ ଦର୍ଶନ କରିବା ପାଇଁ ରୁକ୍ମିଣୀ ଦେବୀ ଯାତ୍ରା ଛଳେନ ଯେତେବେଳେ ଯାଉଛନ୍ତି ସେ ମନ୍ଦିରରୁ ଫେରୁଛନ୍ତି, ହରେଇ ଅର୍ପିତୁଂ ସ୍ୱଶୋଭାମ, ଭଗବାନ ହରିଙ୍କୁ ସେ ତାଙ୍କର ନିଜର ଶୋଭା ଆଉ ସୌନ୍ଦର୍ଯ୍ୟକୁ ଦର୍ଶନ କରିବା ପାଇଁ ଦେଖିବା ପାଇଁ ସେ ତାଙ୍କର ମୁଖରେ ଯେଉଁ ଓଢ଼ଣୀ ଥିଲା ତାକୁ ଗୋଟେ ଟେକି ଦେଇଛନ୍ତି। ତେଣୁ ସେହି ସମୟରେ ଏମାନେ ସବୁ ଯେତେବେଳେ ଦେଖିଦେଲେ ତାଙ୍କର ଶୋଭା, ତାଙ୍କ ସୌନ୍ଦର୍ଯ୍ୟ ଦେଖିଦେଲେ, ସ୍ୱଂ ଶନିଶ୍ଚଳ ଯଦି ଚଳପଦ୍ମ କୋଶୌ, ରୁକ୍ମିଣୀ ଦେବୀ ଯେଉଁ ଆସନ୍ତି, ଶନି ଧୀରେ ଧୀରେ ଆସୁଛନ୍ତି, ଚଳୟତି ଚଳପଦ୍ମ କୋଶ, ତାଙ୍କର ପାଦପଦ୍ମ କୁ ଧୀରେ ଧୀରେ ଚାଳନା କରିକି ଆସୁଛନ୍ତି, ତାଙ୍କର ମୁଖକୁ ଦେଖି ପ୍ରାପ୍ତିଂ ତଦା ଭଗବତ ପ୍ରସମକ୍ଷମାଣା। ତେଣୁ ସେଇ ଭଗବାନଙ୍କର ସେ ଯେତେବେଳେ ରୁକ୍ମିଣୀ ଦେବୀ ଆସୁଛନ୍ତି ଭଗବାନ ଦର୍ଶନ କରିବା ପାଇଁ, ଭଗବାନ ଦେଖିଦେଇଛନ୍ତି, ତାଙ୍କ ମନ ବହୁତ ଖୁସି ହୋଇଯାଇଛି। ତାଙ୍କର ତାଙ୍କ ସୁନ୍ଦର ନୟନ ଯେତେବେଳେ ଆହୁରି ଅତ୍ୟନ୍ତ ସୁନ୍ଦର ହସ ଶୋଭା ପାଉଛି, ସ୍ମିତ ହାସ୍ୟ ଶୋଭା ପାଉଛି, ସେତେବେଳେ ଏମାନେ ସବୁ ବିମୁଢ଼ା ହୋଇଯାଇଛନ୍ତି, ସବୁ ମୋହ ହୋଇଯାଇଛନ୍ତି ସବୁ। ଆଉ ତାଙ୍କର ଯେମିତି ଅର୍ଜୁନଙ୍କର ଆଉ କୌଣସି ଶକ୍ତି ନଥିଲା ଯେ ସେ ରଥ ଉପରେ ଠିଆ ହେବା ପାଇଁ ମଧ୍ୟ ତାଙ୍କର ଶକ୍ତି ନଥିଲା, ମାନେ ଏଇ ଯେଉଁ ରହିଛି ତାଙ୍କର ଧନୁ ରହିଛି ଗାଣ୍ଡିବ ଧନୁ, ତାକୁ ମଧ୍ୟ ଧାରଣ କରିପାରୁନଥିଲେ, ତାଙ୍କର ହାତରୁ ଖସି ପଡ଼ିଥିଲା। ସେ ମଧ୍ୟ ଠିଆ ହେବା ପାଇଁ ମଧ୍ୟ ତାଙ୍କର ଶକ୍ତି ନଥିଲା, ସେ ତଳେ ବସିଯାଇଥିଲେ, ରଥ ଉପରେ ବସିଯାଇଥିଲେ। ଏବଂ ଉକ୍ତା ଅର୍ଜୁନ ସଂଖ୍ୟେ ରଥପ୍ରସ୍ଥ ଉଭାବିଷତ ବିସୃଜ ଶଶରଙ୍ଗ ଚାହବଂ ଶୁଭ ସଂଗୀନ ମାନସ। ଭଗବତ ଗୀତା ପ୍ରଥମ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ଯେଉଁ ଭଗବାନ କହିଛନ୍ତି, ଏଇ ଯେଉଁ ସଞ୍ଜୟ କହିଛନ୍ତି କଥା, ସେଭଳି ଭାବରେ ଏମାନଙ୍କର ଆଉ ଶକ୍ତି ନଥିଲା, ସବୁ ପଡ଼ିଗଲେ, ସେସବୁ କୁଆଡ଼େ ସବୁ ପଡ଼ିଗଲେ ତଳେ। ଏବଂ ଭଗବାନ ରୁକ୍ମିଣୀ ଦେବଙ୍କୁ ହାତ ଧରିକିରି ତାଙ୍କୁ ନିଜର ରଥରେ ବସେଇ ନେଇଗଲେ, ଫେରି ଆସୁଛନ୍ତି। ସେହି ସମୟରେ ଅନ୍ୟ ଯେଉଁ ରହିଛନ୍ତି ଜରାସନ୍ଧ ଇତ୍ୟାଦି, ଆରେ ଆମେ ସାମ୍ନାରେ ଆମେ ସବୁ ସିଂହମାନେ ଏଠି ଅଛୁ, ଆମ ସାମ୍ନାରେ ଏ କୃଷ୍ଣ ଭଳି ଜଣେ ଶୃଗାଳ ବିଲୁଆ ଆମର ଯେଉଁ ରହିଛି, ଆମର ଯେଉଁ ଲକ୍ଷ୍ୟ ରହିଛି ରୁକ୍ମିଣୀ ଦେବୀକୁ ଧରିକି ନେଇଗଲା, ତେଣୁ ଆମେ ସମସ୍ତେ ଯିବା ଯୁଦ୍ଧ କରିବା, ଏଇଭଳି ଭାବରେ କହୁଛନ୍ତି। ତାପରେ 54 ଅଧ୍ୟାୟରେ ବର୍ଣ୍ଣନା କରାଯାଏ ତାପରେ କଥା। ତେଣୁ ଏଇଠି ଆମେ ଭାଗବତ ଦଶମ ସ୍କନ୍ଧ 53 ଅଧ୍ୟାୟକୁ ଏଇଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ ଦଶମ ସ୍କନ୍ଧ 53 ଅଧ୍ୟାୟ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ବୃନ୍ଦେ କି ଦାୟୀ ଘୋର ପ୍ରେମାନନ୍ଦେ।